ପାତଳ ତତେ ଖାଲି ଖୋଜି ହେଲି ସଞ୍ଜଠୁ ସକାଳ
ಅಷ್ಟರಲ್ಲಿ